ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆସାମର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଖାଉଟିମାନଙ୍କ ଅଧିକାରର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଅବସରରେ ଆଜି ପାଳିତ ହେଉଛି ବିଶ୍ୱ ଖାଉଟି ଅଧିକାର ଦିବସ. କ୍ରାୟୋଜେନିକ୍ ଇଞ୍ଜିନ୍ର ହଟ୍ ଟେଷ୍ଟିଂ ପ୍ରଣାଳୀକୁ ସଫଳତାର ସହ ପରୀକ୍ଷା କଲା ଇସ୍ରୋ. ବଲୁଚିସ୍ତାନ ଟ୍ରେନ୍ ଅପହରଣ ଘଟଣାରେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା କରାଯାଇଥିବା ବଲୁଚି ଲିବରେସନ୍ ଆର୍ମିର ଦାବି, ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ଫାଇନାଲ୍ରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଆସାମର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି. ଆଜି ଗୋଲଘାଟ ଜିଲ୍ଲା ଦେରଗାଓଁଠାରେ ଲଚିତ ବର୍ଫୁକାନ ପୁଲିସ୍ ଏକାଡେମୀର ଉଦ୍ଘାଟନ ସହ ପୁଲିସ୍ ଏକାଡେମୀ ପାଇଁ ଆବାସ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏହା କହିଛନ୍ତି.
ଆସାମ ବିକାଶ କେ ରାସ୍ତେ ପର ଆଗେ ବଢା ये 10 साल में देश के नेता और प्रधानमंत्री नरेंद्र मोदी जी के नेतृत्व में आसाम के लिए बोडो समझौता हुआ 2020 में, कार्बी समझौता हुआ 21 में, आदिवासी शांति समझौता 22 में, उल्फा समझौता 23 में, असम मेघालय बॉर्डर समझौता 23 में और असम अरुणाचल बॉर्डर समझौता भी. 10,000 से ज्यादा युवाओं हथियार डालकर मेन स्ट्रीम में आए हैं. जिस असम में एक जमाने में आंदोलन, गोलीबारी, आतंकवाद की चर्चा थी, वहां आज सबसे आधुनिक इंडस्ट्री सेमीकंडक्टर की लगने का काम भी हो चुका.
ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ସେମିକଣ୍ଡକ୍ଟର କ୍ଷେତ୍ରରେ ଯେଉଁ ବିକାଶ ଘଟୁଛି ତାହା ଆସାମର ଭବିଷ୍ୟତକୁ ଉଜ୍ଜଳମୟ କରିବ. ଆସାମ ପାଇଁ 5,18,00,000 ଟଙ୍କାର ପୁଞ୍ଜିନିବେଶ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି. ଆଜି ଅପରାହ୍ନରେ ଶ୍ରୀ ଶାହା ଆଇଜଲ୍ର ଆସାମ ରାଇଫଲ୍ ପ୍ରତିଷ୍ଠାନଗୁଡ଼ିକୁ ଜୋଖାୱାସଙ୍କୁ ସ୍ଥାନାନ୍ତର ନିମନ୍ତେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ. ପରେ ଶ୍ରୀ ଶାହା ଗୌହାଟୀରେ ରାତ୍ରିଯାପନ କରିବେ. ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କୋକ୍ରାଝର ଜିଲ୍ଲାର ଡୋଟମାଠାରେ ବୋଡ଼ ଛାତ୍ର ସଂଗଠନର 57ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧନ କରିବେ. ନୂଆଦିଲ୍ଲୀ ଫେରିବା ପୂର୍ବରୁ ଶ୍ରୀ ଶାହା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ. ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 120ତମ ସଂସ୍କରଣ. ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି. ଜନସାଧାରଣ ନମୋ ଆପ୍ ଏବଂ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ. ଏହାବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ମଧ୍ୟ ରେକର୍ଡ କରିପାରିବେ. ଜନସାଧାରଣ ମଧ୍ୟ 1922 ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 25 ତାରିଖ ମଧ୍ୟରେ ଦେଇପାରିବେ. ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ. ଏହା ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ. ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ. ବିଶ୍ୱ ଖାଉଟି ଅଧିକାର ଦିବସ ଆଜି ପାଳନ କରାଯାଉଛି. ପ୍ରତିବର୍ଷ ମାର୍ଚ୍ଚ ମାସ 15 ତାରିଖ ଦିନ ଖାଉଟିଙ୍କ ଅଧିକାରର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଇଆସୁଛି. ଚଳିତ ବର୍ଷ ଖାଉଟି ଅଧିକାର ଦିବସର ବାର୍ତ୍ତା ରହିଛି ସ୍ଥାୟୀ ଜୀବନଶୈଳୀ ପାଇଁ ଆବଶ୍ୟକ ପରିବର୍ତ୍ତନ. ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜି ଖାଉଟିଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି. ଜାଗ ଗ୍ରାହକ ଜାଗ କାର୍ଯ୍ୟକ୍ରମ ଅଧୀନରେ ଖାଉଟିଙ୍କୁ ମଧ୍ୟ ସଚେତନ କରାଯାଉଛି. ଉପଭୋକ୍ତାଙ୍କୁ ବିଭ୍ରାନ୍ତିକର ଦାବିରୁ ସୁରକ୍ଷା ଦେବା ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି. ବିଶ୍ୱ ଖାଉଟି ଅଧିକାର ଦିବସ ଅବସରରେ ଆଭାସୀ ଜରିଆରେ ଏକ ୱେବିନାରକୁ ସମ୍ବୋଧନ କରିବା ଅବସରରେ ସେ ଏହା କହିଛନ୍ତି. ଶ୍ରୀ ଯୋଶୀ କହିଛନ୍ତି ସରକାର ଉପଭୋକ୍ତାଙ୍କ ସଶକ୍ତିକରଣ ଉପରେ ଧ୍ୟାନ ଦେଇ ଅଭିଯୋଗଗୁଡ଼ିକର ସମାଧାନ କରିବା ପାଇଁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରୁଛନ୍ତି. ସେ କହିଛନ୍ତି ଉପଭୋକ୍ତା ସୁରକ୍ଷା ନିୟମ 2020 ଅନୁଯାୟୀ ଅନ୍ଲାଇନ୍ ପ୍ଲାଟଫର୍ମରେ ଠକେଇର ଶିକାର ହେଉଥିବା ଉପଭୋକ୍ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି। ଶ୍ରୀ ଯୋଶୀ କହିଛନ୍ତି ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ ଭାରତର ଉପଭୋକ୍ତାଙ୍କ ସଶକ୍ତିକରଣ ପାଇଁ ଦୃଢ଼ ମୂଳଦୁଆ ସାଜିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ତାମିଲନାଡୁର ଶ୍ରୀ ପେରୁମ୍ବୁଦୁରଠାରେ ଜେଟ୍ ୱାର୍କ ଇଲେକ୍ଟ୍ରୋନିକ୍ସର ନୂଆ କ୍ୟାମ୍ପସ୍ ଉଦ୍ଘାଟନ କରିବେ। ଏଥିସହିତ ଶ୍ରୀ ବୈଷ୍ଣବ ଆଇଆଇଟି ମାଡ୍ରାସ୍ଠାରେ କେତେକ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିବେ। ଆଜି ସକାଳେ ଶ୍ରୀ ବୈଷ୍ଣବ ଚେନ୍ନାଇଠାରେ କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ପହଞ୍ଚିଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ବୈଷ୍ଣବ ଥାଇରୁ ଗସ୍ତ କରିବେ, ଯେଉଁଠାରେ ହାଇପରଲୁକ୍ ରେଳ ପ୍ରକଳ୍ପର ପରୀକ୍ଷଣ କାର୍ଯ୍ୟ ଚାଲିଛି। ପରେ ଆଜି ସନ୍ଧ୍ୟାରେ ମାଡ୍ରାସ୍ କ୍ୟାମ୍ପସ୍ର ଆଡେୟାର୍ଠାରେ ସେଣ୍ଟର ଅଫ୍ ଇନୋଭେସନ୍ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତୀୟ ମହାକାଶ ଅନୁସନ୍ଧାନ ପ୍ରତିଷ୍ଠାନ ଇସ୍ରୋ ସଫଳତାର ସହ କ୍ରାୟୋଜେନିକ୍ ଇଞ୍ଜିନ୍ର ହଟ୍ ଟେଷ୍ଟିଂ ପ୍ରଣାଳୀର ପରୀକ୍ଷା କରିଛି। ଏହାର ଷଷ୍ଠ ପରିଚାଳନାଗତ ଅଭିଯାନରେ LMV-3 ଲଞ୍ଚ ଭେହିକିଲ୍ ଏହି ପରୀକ୍ଷାରେ ସଫଳ ହୋଇଥିବା ଜଣାପଡ଼ିଛି। ତାମିଲନାଡୁର ମହେନ୍ଦ୍ରଗିରିରେ ଇସ୍ରୋର ପ୍ରପଲ୍ସନ୍ କମ୍ପ୍ଲେକ୍ସଠାରେ ଏହି ପରୀକ୍ଷା କରାଯାଇଥିଲା। ଲଞ୍ଚ ଭେହିକିଲ୍ Mk-3 ଏକସ୍ତରୀୟ ମଧ୍ୟମ ଧରଣର ଯାନ, ଯାହା ସାହାଯ୍ୟରେ ଉପଗ୍ରହ ଉତ୍କ୍ଷେପଣ କରାଯାଇଥାଏ। ପ୍ରତ୍ୟେକ ମିଶନ ପୂର୍ବରୁ କ୍ରାୟୋଜେନିକ୍ ଇଞ୍ଜିନ୍ର ହଟ୍ ଟେଷ୍ଟିଂ କରାଯିବା ଏକ ପ୍ରକ୍ରିୟା, ଯେଉଁଥିରେ ଏହା ଯେଉଁ ରକେଟ୍କୁ ଉତ୍କ୍ଷେପଣ କରିବାକୁ ଥିବ ତାହା ସଠିକ୍ ଭାବେ ଗ୍ରହଣ ହେଉଛି କି ନାହିଁ ଜଣାପଡ଼ିଥାଏ। ମହାକାଶ ଅଭିଯାନ କ୍ଷେତ୍ରରେ କମ୍ ସମୟ ମଧ୍ୟରେ କ୍ରାୟୋଜେନିକ୍ ଇଞ୍ଜିନ୍ର ସଫଳତା ସୁନିଶ୍ଚିତ କରିବା ପାଇଁ ଏହି ପରୀକ୍ଷା କରାଯାଇଥାଏ। ସୂଚନା ଅନୁଯାୟୀ CE-20 ଇଞ୍ଜିନ୍ର ପ୍ରଦର୍ଶନ ସମସ୍ତ ମାନଦଣ୍ଡ ପୂରଣ କରିଛି। ଏବେ ସମ୍ପୃକ୍ତ ଇଞ୍ଜିନ୍କୁ କ୍ରାୟୋଜେନିକ୍ ଅପର ଷ୍ଟେଜ୍ ଅର୍ଥାତ୍ LV-3 Mk-6 ସହ ସଂଯୋଗ କରାଯିବ। ଚଳିତ ବର୍ଷ ମଧ୍ୟଭାଗରେ ଏହା ଉତ୍କ୍ଷେପଣ କରାଯିବ ବୋଲି ସୂଚନା ମିଳିଛି। ଭାରତ ଶ୍ରମ ସଂସ୍କାର, ସୁନିୟୋଜନ ଏବଂ ସାମାଜିକ ନ୍ୟାୟ କ୍ଷେତ୍ରରେ ବିଶ୍ୱସ୍ତରରେ ଏହାର ନେତୃତ୍ୱ ପ୍ରତି ଅତୁଟ ରହିଛି ବୋଲି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ସଚିବ ସୁମିତା ଦୌରା କହିଛନ୍ତି। ଜେନେଭାଠାରେ ଆନ୍ତର୍ଜାତିକ ଶ୍ରମ ସଂଗଠନର ପରିଚାଳନା ପରିଷଦର 353 ଅଧିବେଶନକୁ ସମ୍ବୋଧନ କରି ସେ ଭାରତର ଅନେକଗୁଡ଼ିଏ ଲକ୍ଷ୍ୟ ହାସଲ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଶ୍ରମ ସଂସ୍କାର, ସାମାଜିକ ନ୍ୟାୟ ଏବଂ ନିୟୋଜନ କ୍ଷେତ୍ରରେ ଉତ୍ତମ ବ୍ୟବସ୍ଥା ଗ୍ରହଣ କରିବା ଦିଗରେ ସାରା ବିଶ୍ୱରେ ଭାରତ ପ୍ରମୁଖ ଦେଶ ଭାବେ ଉଭା ହୋଇଛି। ଭାରତରେ ସାମାଜିକ ସୁରକ୍ଷା ଦ୍ୱିଗୁଣିତ କରାଯାଇ ଏବେ 48.8% ପହଞ୍ଚିଥିବାବେଳେ ଏହା ବିଶ୍ୱସ୍ତରୀୟ ସାମାଜିକ ସୁରକ୍ଷାଠାରୁ 5% ଅଧିକ ରହିଛି। ଅଧିବେଶନ କାଳରେ ଭାରତ ରାସାୟନିକ ଏବଂ ବର୍ଜ୍ୟବସ୍ତୁ ପ୍ରଭାବରୁ ଶ୍ରମିକଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ସେ କହିଛନ୍ତି। ଗତ 14 ତାରିଖଠାରୁ ଆରମ୍ଭ ହୋଇଥିବା ଆନ୍ତର୍ଜାତିକ ଶ୍ରମ ସଂଗଠନର ବୈଠକ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଚାଲିବ। ବଲୁଚିସ୍ତାନରେ ଜାଫର ଏକ୍ସପ୍ରେସ୍ ପାସେଞ୍ଜର ଟ୍ରେନ୍ ଘଟଣାରେ ବନ୍ଧକ ଥିବା 214 ଜଣ ପଣବନ୍ଦୀକୁ ବଲୁଚ ଲିବରେସନ୍ ଆର୍ମି ହତ୍ୟା କରିଥିବା କହିଛି। ସମ୍ପୃକ୍ତ ସଂଗଠନର ମୁଖପାତ୍ର ଜିଆଙ୍ଗ ବଲୋଚ କହିଛନ୍ତି, ପାକିସ୍ତାନୀ ସେନାକୁ ବନ୍ଦୀମାନଙ୍କୁ ମୁକ୍ତ କରିବା ଲାଗି 48 ଘଣ୍ଟାର ସମୟ ଦିଆଯାଇଥିଲେ ମଧ୍ୟ ସେମାନେ ସେଥିରେ ବିଫଳ ହୋଇଥିଲେ। ସଂଗଠନ ପକ୍ଷରୁ କୁହାଯାଇଛି ସେମାନେ ଆନ୍ତର୍ଜାତିକ ଆଇନ ଅନୁଯାୟୀ କାର୍ଯ୍ୟ କରିଛନ୍ତି। ସଂଗଠନ କହିଛି ସେମାନଙ୍କର ସଦସ୍ୟମାନେ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଫିଦାୟୀ ପ୍ରକ୍ରିୟା ଗ୍ରହଣ କରିଥିଲେ, ଯେଉଁଥିରେ ପଣବନ୍ଦୀକୁ ହତ୍ୟା କରିବା ପରେ ସେମାନେ ନିଜକୁ ହତ୍ୟା କରିଥିଲେ। ପୂର୍ବରୁ ପାକିସ୍ତାନ ସୁରକ୍ଷା ବଳ ପକ୍ଷରୁ ଜାଫର ଏକ୍ସପ୍ରେସ୍ ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା କୁହାଯାଇଥିଲା ଏବଂ ଏହି ଘଟଣାରେ 340 ଜଣ ପଣବନ୍ଦୀଙ୍କୁ ଉଦ୍ଧାର କରାଯିବା ସହ 33 ଜଣ ଆକ୍ରମଣକାରୀଙ୍କୁ ହତ୍ୟା କରାଯାଇଥିବା ସ୍ୱଷ୍ଟ କରାଯାଇଥିଲା। ପଞ୍ଜାବର ଅମୃତସରରେ ଗ୍ରେନେଡ୍ ବିସ୍ଫୋରଣରେ ଏକ ମନ୍ଦିରର କିଛି ଅଂଶ ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ମୋଟର ସାଇକେଲରେ ଆସି 2 ଜଣ ବ୍ୟକ୍ତି ଗ୍ରେନେଡ୍ ଫିଙ୍ଗିଥିବା କୁହାଯାଉଛି। ଏହି ବିସ୍ଫୋରଣରେ ମନ୍ଦିରର କାନ୍ଥ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଯାଇଛି, ତେବେ ଏଥିରେ କୌଣସି ଧନଜୀବନ କ୍ଷତି ହୋଇଥିବା ଜଣାପଡ଼ିନାହିଁ। ମନ୍ଦିର ପରିସରରେ ରହୁଥିବା ପୂଜକ ଏବଂ ତାଙ୍କ ପରିବାରବର୍ଗ ସୁରକ୍ଷିତ ଅଛନ୍ତି। ଅମୃତସର ପୁଲିସ୍ କମିଶନର ଗୁରୁପ୍ରୀତ ଭିଲ୍ଲାର କହିଛନ୍ତି ପୁଲିସ୍ ସିସିଟିଭି ଫୁଟେଜ୍ର ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଲାଗି ଉଦ୍ୟମ ଜାରି ରଖିଛି। ଇତିମଧ୍ୟରେ ଫରେନ୍ସିକ୍ ବିଭାଗ ପକ୍ଷରୁ ଘଟଣାସ୍ଥଳରୁ ବ୍ୟବହୃତ ଗ୍ରେନେଡ୍ର ଅବଶେଷ ସଂଗ୍ରହ କରାଯାଇଛି। ଆମ ଜଳନ୍ଧର ସମ୍ଭାଦଦାତା ଜଣାଇଛନ୍ତି ପଞ୍ଜାବରେ ପ୍ରଥମ ଥର ପାଇଁ କୌଣସି ଧର୍ମାନୁଷ୍ଠାନ ଉପରେ ଆକ୍ରମଣ ହୋଇଛି। ଅନ୍ୟପକ୍ଷରେ ଭୁଲାର ପକ୍ଷରୁ ପାକିସ୍ତାନକୁ ଏହି ଆକ୍ରମଣ ପାଇଁ ଦାୟୀ କରାଯାଇଛି, ତେବେ ଖୁବ୍ ଶୀଘ୍ର ସନ୍ଦିଗ୍ଧମାନଙ୍କୁ ଠାବ କରାଯିବ ବୋଲି ପୁଲିସ୍ କମିଶନର ସୂଚନା ଦେଇଛନ୍ତି। ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଆଜି ଆନନ୍ଦ ଉଲ୍ଲାସର ସହ ରଙ୍ଗର ପର୍ବ ହୋଲି ପାଳିତ ହେଉଛି। ଦେଶର ବିଭିନ୍ନ ଭାଗରେ ଅନନ୍ୟ ପରମ୍ପରାର ଏହି ପର୍ବ ଭିନ୍ନ ଭିନ୍ନ ନାମରେ ପାଳିତ ହେଉଥିବାବେଳେ ଓଡ଼ିଶା ଏବଂ ପଡ଼ୋଶୀ ପଶ୍ଚିମବଙ୍ଗରେ ଦୋଳଯାତ୍ରା ନାମରେ ପାଳିତ ହୋଇଥିବା ହୋଲି ପର୍ବରେ ଲୋକମାନେ ମନ୍ଦିର ଯାଇ ଦର୍ଶନ କରୁଛନ୍ତି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ମୁମ୍ବାଇର ବ୍ରାବର୍ନ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 8:00 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଆସାମର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଖାଉଟିଙ୍କ ଅଧିକାରର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଅବସରରେ ଆଜି ପାଳିତ ହେଉଛି ବିଶ୍ୱ ଖାଉଟି ଅଧିକାର ଦିବସ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ଫାଇନାଲ୍ରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ।